ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମହିଳା ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି, କହିଲେ ରାଷ୍ଟ୍ରପତି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଝାଡ଼ଖଣ୍ଡରେ ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧିର ପ୍ରତିଶ୍ରତି ନେଇ ନିର୍ବାଚନ ଲଢୁଛି ବିଜେପି. କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର 14 ବିଧାନସଭା ଉପନିର୍ବାଚନର ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ. ଉତ୍ତରାଖଣ୍ଡର କୋପିଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ 36 ଜଣଙ୍କର ମୃତ୍ୟୁ ଏବଂ ଆମେରିକାର 47ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନିଆଯିବ ଭୋଟ୍. ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିଭିନ୍ନ ପରିଚାଳନାଗତ ଏବଂ ବୈଷୟିକ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. ଗତବର୍ଷ ବାଣିଜ୍ୟିକ ଲାଇସେନ୍ସ ପାଇଥିବା ପାଇଲଟଙ୍କ ମଧ୍ୟରୁ 18% ମହିଳା ଅଛନ୍ତି ବୋଲି ସେ କହିଛନ୍ତି. ରାଷ୍ଟ୍ରପତି ଭବନରେ ଆଜି ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର କିଛି ମହିଳାଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ଅବସରରେ ଏହା କହିଛନ୍ତି. ଲୋକଙ୍କ ସହ ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅଧୀନରେ ଏହି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ସହ ସମ୍ପର୍କ ସ୍ଥାପନ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏଭଳି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଝାଡ଼ଖଣ୍ଡରେ ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧିର ପ୍ରତିଶ୍ରତି ନେଇ ବିଜେପି ନିର୍ବାଚନ ଲଢୁଛି। ଝାଡ଼ଖଣ୍ଡର ଗଡ଼ୱାସ୍ଥିତ ଚେତନା ମୈଦାନଠାରେ ଆଜି ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର 5 ବର୍ଷ କାର୍ଯ୍ୟକାଳ ମଧ୍ୟରେ ଝାଡ଼ଖଣ୍ଡବାସୀ ପ୍ରତାରିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଚାଇବାସାଠାରେ ବିଜୟ ସଂକଳ୍ପ ସଭାକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ରାଜ୍ୟରେ ଆଦିବାସୀଙ୍କୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱାଧୀନ ସରକାର ଅମଳରେ ତୁଷ୍ଟିକରଣ ରାଜନୀତି ଶୀର୍ଷସ୍ଥାନରେ ପହଞ୍ଚିଛି। ଝାଡ଼ଖଣ୍ଡରେ ଦୁର୍ନୀତି ଏକ ଶିଳ୍ପରେ ପରିଣତ ହୋଇଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର 14 ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି। ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଆସନ୍ତା 13 ପରିବର୍ତ୍ତେ 20 ମତଗ୍ରହଣ କରାଯିବ, ତେବେ ଭୋଟ୍ ଗଣତି ତାରିଖ ଅପରିବର୍ତ୍ତିତ ରହିଛି ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ପ୍ରସ୍ତାବ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିସବୁ ଅଞ୍ଚଳରେ ଆସନ୍ତା 13 ବ୍ୟାପକ ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ରହିଥିବାରୁ ମତଗ୍ରହଣ ତାରିଖ ପରିବର୍ତ୍ତନ କରାଯିବା ନେଇ ଆୟୋଗଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ। ମହାୟୁତି ମେଣ୍ଟ ଏବଂ ବିରୋଧୀ ରାଜନୈତିକ ମେଣ୍ଟ ମହାବିକାଶ ଅଘାଡ଼ି ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ବିଦ୍ରୋହୀ ପ୍ରାର୍ଥୀଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ। ଏଥିପାଇଁ ରାଜ୍ୟରେ ରାଜନୈତିକ ଗତିବିଧି ମଧ୍ୟ ତ୍ୱରାନ୍ୱିତ ହୋଇଥିଲା। ଆମ ମୁମ୍ବାଇ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନାନ୍ଦେଡ଼ ଜିଲ୍ଲାର 3 ବିଧାନସଭା ନିର୍ବାଚନ ମଣ୍ଡଳୀରୁ 21 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ବୋରିଭଲି ନିର୍ବାଚନ ମଣ୍ଡଳୀରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେପି ନେତା ଗୋପାଳ ସେଟ୍ଟି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକର କେତେକ ବିଦ୍ରୋହୀ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳର ଅଭିଯୋଗକୁ ଭିତ୍ତି କରି ନିର୍ବାଚନ କମିଶନ ମହାରାଷ୍ଟ୍ର ପୁଲିସ୍ ମହାନିର୍ଦ୍ଦେଶକ ରଶ୍ମି ଶୁକ୍ଲାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦରେ ନିଯୁକ୍ତି ଲାଗି ଆସନ୍ତାକାଲି ସୁଦ୍ଧା 3 ଆଇପିଏସ୍ ଅଧିକାରୀଙ୍କ ନାମ ପଠାଇବାକୁ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ମୁମ୍ବାଇ ପୁଲିସ୍ କମିଶନରଙ୍କୁ ମହାରାଷ୍ଟ୍ର ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି, ପକ୍ଷପାତ ବିନା ଦେଶର ନାଗରିକଙ୍କ ସେବା କରିବା ପାଇଁ ସାଧାରଣ ପ୍ରଶାସନ ଅଧିକାରୀ ପ୍ରତିଶ୍ରତିବଦ୍ଧ ହେବା ଉଚିତ। ନୂଆଦିଲ୍ଲୀଠାରେ ଆଜି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଆଇଆଇପିଏର ସାଧାରଣ ପରିଷଦର 70ତମ ବାର୍ଷିକ ବୈଠକରେ ଯୋଗଦେଇ ଶ୍ରୀ ଧନକଡ଼ ଏହା କହିଛନ୍ତି। ସେ କହିଛନ୍ତି, ସମାଜର ଆବଶ୍ୟକତାକୁ ଆକଳନ କରିବାରେ ତଥ୍ୟ ହେଉଛି ଭିତ୍ତିଭୂମି ଏବଂ ମୌଳିକ ଆଧାର। ଏହା ସୁଶାସନକୁ ପ୍ରୋତ୍ସାହିତ କରିଥାଏ। ନୂତନ ଅପରାଧିକ ଆଇନଗୁଡ଼ିକ ଉପନିବେଶିକ ଐତିହାସିକ ପରମ୍ପରାରୁ ଦେଶକୁ ମୁକ୍ତ କରିଛନ୍ତି। ଏହା ଏକ ବିରାଟ ଏବଂ ବୈପ୍ଳବିକ ପରିବର୍ତ୍ତନ। ପୀଡ଼ିତଙ୍କ ସ୍ୱାର୍ଥରକ୍ଷା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଏହି ଆଇନଗୁଡ଼ିକୁ ପ୍ରବର୍ତ୍ତନ କରାଯାଇଛି। ପ୍ରଶାସନିକ କର୍ମଚାରୀଙ୍କ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ଏବଂ ନୈତିକ ନେତୃତ୍ୱକୁ ସୁଦୃଢ଼ କରିବା ଉପରେ ଶ୍ରୀ ଧନକଡ଼ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ଶ୍ରୀ ଧନକଡ଼ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲା ଅନ୍ତର୍ଗତ କୁପିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 36 ଜଣଙ୍କର ମୃତ୍ୟୁ ହୋଇଛି। ପୌରୀର ନୈନିଦଣ୍ଡାରୁ ରାମନଗର ଅଭିମୁଖେ 55 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ 19 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ପୁଲିସ୍ ଏବଂ ସ୍ଥାନୀୟ ପ୍ରଶାସନ ସାମିଲ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରୁମିତ୍ ସିଂ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପିଛା 4 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି କୁମାୟୁଁ ଡିଭିଜନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ପୌରୀ ଏବଂ ଆଲମୋରା ଜିଲ୍ଲାର ଅତିରିକ୍ତ ପରିବହନ ଅଧିକାରୀଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବ୍ରିସ୍ବେନ୍ରେ ଭାରତର ନୂଆ ମହାବାଣିଜ୍ୟିକ ଦୂତାବାସ ଉଦ୍ଘାଟନ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଦୂତାବାସ କୁଇନ୍ସଲ୍ୟାଣ୍ଡ ସହ ଭାରତର ସମ୍ବନ୍ଧକୁ ଆହୁରି ଦୃଢ଼ କରିବା ସହ ବାଣିଜ୍ୟ ବୃଦ୍ଧି, ଶୈକ୍ଷିକ ସମ୍ପର୍କରେ ଅଗ୍ରଗତି ଏବଂ ପ୍ରବାସୀ ଭାରତୀୟଙ୍କୁ ସୁବିଧା ଯୋଗାଇବା କ୍ଷେତ୍ରରେ ସହାୟକ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହି ଦୂତାବାସ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଭାରତୀୟଙ୍କୁ ମହାବାଣିଜ୍ୟିକ ଦୂତାବାସ ପ୍ରତିଷ୍ଠା ନେଇ ଦେଇଥିବା ପ୍ରତିଶ୍ରତି ଆଜି ପୂରଣ ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର କୁଇନ୍ସଲ୍ୟାଣ୍ଡର ଗଭର୍ଣ୍ଣର ଡକ୍ଟର ଜିନେଟର୍ ୟଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଉଭୟ ନେତା ଭାରତ ଏବଂ କୁଇନ୍ସଲ୍ୟାଣ୍ଡ ମଧ୍ୟରେ ଆର୍ଥିକ, ବାଣିଜ୍ୟିକ ଏବଂ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତ ଜୁନ୍ ମାସରେ ପପୁଆ ନିଉଗିନିକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଅଷ୍ଟ୍ରେଲିଆର ସହାୟତାକୁ ବୈଦେଶିକ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଇନ୍ ଫୋନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ସାଇବର ଅପରାଧର ମୁକାବିଲା। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶିକା ରୂପା ଏମ୍ ଏବଂ ଦିଲ୍ଲୀ ପୁଲିସ୍ର ସ୍ୱେଶାଲ୍ ସେଲ୍ର ଯୁଗ୍ମ ପୁଲିସ୍ କମିଶନର ରଜନୀଶ ଗୁପ୍ତା ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ସାଇବର ଅପରାଧ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଆମର ବିଶେଷଜ୍ଞଙ୍କୁ ପଚାରିପାରିବେ। ରାତି 9:30 ଟେଲିଫୋନ୍ ନମ୍ଘର 0112342100 ଏବଂ 0112331444 ଡାଏଲ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289094044 ମାଧ୍ୟମରେ ନିଜର ପ୍ରଶ୍ନ ସାମାଜିକ ଗଣମାଧ୍ୟମ ଏକ୍ସ ଆସ୍କ ଏୟାର ହାସ୍ଟାଗ୍ରେ ମଧ୍ୟ ପୋଷ୍ଟ କରିପାରିବେ। ଆମେରିକାର 47ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆସନ୍ତାକାଲି ମତଦାନ ହେବ। ଏଥିରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ନେତା କମଳା ହାରିସ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ହ୍ୱାଇଟ୍ ହାଉସ୍ ପାଇଁ ଗତ ଦଶନ୍ଧିରେ ହୋଇଥିବା ସମସ୍ତ ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆସନ୍ତାକାଲିର ନିର୍ବାଚନକୁ କଡ଼ା ମୁକାବିଲା ସମ୍ପନ୍ନ ବୋଲି ବିଚାର କରାଯାଉଛି। ଉଭୟ ପ୍ରାର୍ଥୀ ଆମେରିକାର ପ୍ରମୁଖ ରାଜ୍ୟଗୁଡ଼ିକର ମତଦାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ସମସ୍ତ ଉଦ୍ୟମ କରିଛନ୍ତି। ନିର୍ବାଚନରେ ବିଜୟ ଲାଭ ପାଇଁ ଜଣେ ପ୍ରାର୍ଥୀଙ୍କୁ 217 ଇଲେକ୍ଟୋରାଲ୍ କଲେଜ ଭୋଟ୍ର ଆବଶ୍ୟକତା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମହିଳା ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି କହିଲେ ରାଷ୍ଟ୍ରପତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଝାଡ଼ଖଣ୍ଡରେ ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧିର ପ୍ରତିଶ୍ରତି ନେଇ ନିର୍ବାଚନ ଲଢ଼ୁଛି ବିଜେପି। କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର 14 ବିଧାନସଭା ଉପନିର୍ବାଚନର ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ ଏବଂ ଆମେରିକାର 47ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନିଆଯିବ ଭୋଟ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।